ओम शांति। आज सकार महावाक्य 25 फेब्रुआरी 2026 मथुर सतान मानी तुम्हें मैंने ब्राह्मण रु देवता हे तुम्हें मैंने ही भारत को स्वर्ग में परिणत करुछ तेनु तुमको निजर ब्राह्मण जातिर निशा रहिबा उचित। प्रश्न, सच्चा ब्राह्मण मानकर मुख्य लक्षण गुड़िक कौन होइथिबो? उत्तर, सच्चा ब्राह्मण मानकर एही पुरुणा दुनिया रु लंगर उठि जाइथिबो, अर्थात बुद्धि जगत उठि जाइथिबो। सेमाने जेपरि के एही दुनिया रूपी कूल को छाड़ी देथिबे, सच्चा ब्राह्मण सीए जी की हाथ में कर्म करुथिबे एवं बुद्धि रे सर्वदा बापा स्मृति रे रहुथिबे, अर्थात कर्मजोगी होइथिबे। ब्राह्मण अर्थात कमल पुष्प समान पवित्र जीवन, ब्राह्मण अर्थात सर्वदा आत्मा अभिमानी रहिबार पुरुषार्थ करुथिबा आत्मा, ब्राह्मण अर्थात काम विकार रूपी महाशत्रु उपरे विजय प्राप्त करिथिबा आत्मा। ओम शांति। आत्मिक पिता आत्मिक संतान मानंकु पूछाउछन्ते, पिला माने किए? एही ब्राह्मण माने। एक कथा केबे भी भूली जाओ नाही जे आमे ब्राह्मण देवता हेबाकु जाउछु, वर्ण गुडीकु मध्य स्मृति रे रखबाकु पडुछि। एठारे तुमे माने परस्पर केवल ब्राह्मण ही अट, ब्राह्मण मानंकु ही बेहोतर पिता पढ़ाउछन्ते, एही ब्रह्मा पढ़ाऊ शिव बा ब्रह्मा द्वारा पढ़ाऊ ब्राह्मण मान को ही पढ़ाऊ। शूद्र रु ब्राह्मण हेबा बिना केही देवी देवता हो पारे ना, संपत्ति शिव बाबा ठारु ही मिली थाए, से शिव बाबा तो समस्त पिता अटंते। एही ब्रह्मा को ग्रेट ग्रेट ग्रांड फादर अर्थात आदि पिता कहा जाए। लौकिक पिता तो समस्त भिन्न भिन्न अच्छा, पारलौकिक पिता भक्ति मार्ग मन पक तुम्हें पिला मानी जानुछ जे ये ब्रह्मा हेले अलौकिक पिता जहां को केही जानी नहांती। जदियो ब्रह्मांकर मंदिर मध्य अच्छे, एठारे मध्य प्रजापिता आदिदेवंकर मंदिर रही, तांकु केही महावीर कहते दिलवाला कहते, किंतु वास्तव में दिल अर्थात हृदय अधीश्वर हेउछन्ते शिव बाबा। प्रजापिता आदिदेव ब्रह्मा नुहति, समस्त आत्मा मानकर सदा सुखदाता खुशी करिबा वाला एकमात्र बाबा ही अटंते। एक कथा मध्य केवल तुम्हें मने ही जानिछ, दुनिया रे तो मनुष्य किछि भी जानी नहंती, तुच्छ बुद्धि अटंती। आमे ब्राह्मण मने ही शिव बाबा ठारु संपत्ति नेउचे, तुम्हें मत एक कथा बारंबार भूली जाउछ। बाबा को मने पकाइबा बहु सहज, किंतु जोग अक्षर सन्यासी मने कहिछंती तुम्हें तो बाबा को मने पकाउछ, जोग साधारण शब्द अटे, एहा को जोग आश्रम मध्य कहाजिबो नहीं, कहीं कि ना पिला मने एवं पिता एकत्र अछन्ते। पिला मनंकर कर्तव्य हेला बेहदर पिता को मने पकाइबा, आमे ब्राह्मण अटो पिता को ठारु संपत्ति ब्रह्मा को द्वारा नेउछु, सेतिपई शिव बाबा कहउछन्ते जेते दूर संभव बापा को मने पकाओ, चित्र मध्य पाखरे रख तेबे स्मृति रहिबो, मो ब्राह्मण अटे बाबा ठारु संपत्ति नेउछे। ब्राह्मण माने केबे निजर जाति को फुलंती नहीं, तुम्हें शूद्र मानक संगरे रहिबा कारण रु ब्राह्मण पणिया भूली जाउछ। ब्राह्मण तो देवता मानक ठारु मध्य श्रेष्ठ अटंते, कारण तुम्हें ब्राह्मण माने ज्ञानवान अट, भगवान को सर्वज्ञाता कहते, किंतु तार अर्थ केही जानी नहांती। एपरी नुहे जे समस्त मन भितर कौन अच्छे जानुछंती, ना सृष्टि आदि मध्य अंतर ज्ञान जना अच्छे, ସେ ବୀଜରୁ ପଟନ୍ତି, କଳ୍ପ ବୃକ୍ଷର ଆଦି ମଧ୍ୟ ଅନ୍ତକୁ ଜାଣିଛନ୍ତି। ତେବେ ଏଭଳି ପିତାଙ୍କୁ ବହୁତ ମନେ ପକାଇବାକୁ ପଡିବ। ୟାଙ୍କର ଆତ୍ମା ମଧ୍ୟ ସେହି ବାବାଙ୍କୁ ମନେ ପକାଉଛି। ସେହି ବାବା କହୁଛନ୍ତି, ଏହି ବ୍ରହ୍ମା ମଧ୍ୟ ମୋତେ ମନେ ପକାଇଲେ, ଏହି ନାରାୟଣ ପଦ ପାଇବେ। ତୁମେ ମନେ ମଧ୍ୟ ମୋତେ ମନେ ପକାଇଲେ ଯେ ଉଚ୍ଚ ପଦ ପାଇବ। ପ୍ରଥମେ ପ୍ରଥମେ ତୁମେ ଅଶରୀର ହୋଇ ଆସିଥିଲ, ପୁଣି ଅଶରୀର ହୋଇ ଫେରି ଯିବାକୁ ହେବ। ଆଉ ସମସ୍ତେ ତୁମକୁ ଦୁଃଖ ଦେଉଛନ୍ତି, ତେଣୁ ସେମାନଙ୍କୁ କାହିଁକି ମନେ ପକାଇବ? ଯେବେକି ମୁଁ ତୁମକୁ ମିଳିଯାଇଛି, ତୁମକୁ ନୂଆ ଦୁନିଆକୁ ନେଇଯିବା ପାଇଁ ଆସିଛି। ସେଠାରେ କୌଣସି ଦୁଃଖ ନଥାଏ, ତାହା ହେଲା ଦୈବୀ ସମ୍ବନ୍ଧ। ଏଠାରେ ପ୍ରଥମ ଦୁଃଖ ମିଳିଥାଏ ସ୍ତ୍ରୀ ପୁରୁଷର ସମ୍ବନ୍ଧ କାରଣରୁ ସେମାନେ ବିକାରୀ ହୋଇଥାନ୍ତି। ତୁମକୁ ମୋ ବର୍ତ୍ତମାନ ସେହି ପବିତ୍ର ଦୁନିଆର ଯୋଗ୍ୟ କରୁଛି, ଯେଉଁଠି ବିକାରର କଥା ନଥାଏ। ଏହି କାମ ବିକାର ମହାଶତ୍ରୁ ବୋଲି ଗାୟନ ଅଛି, ଯାହାକି ଆଦି ମଧ୍ୟ ଅନ୍ତ ଦୁଃଖ ଦେଇଥାଏ। କ୍ରୋଧ ପାଇଁ ଏପରି କୁହାଯିବ ନାହିଁ ଯେ ଇଏ ଆଦି ମଧ୍ୟ ଅନ୍ତ ଦୁଃଖ ଦେଇଥାଏ। କାମ ବିକାରକୁ ଜିତିବାକୁ ହେବ, ତାହିଁ ଆଦି ମଧ୍ୟ ଅନ୍ତ ଦୁଃଖ ଦେଇଥାଏ। ମନୁଷ୍ୟକୁ ପତିତ କରିଦିଏ, ପତିତ ଅକ୍ଷର କାମ ବିକାର ପାଇଁ କୁହାଯାଏ। ଏହି ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ତୁମେ ଜାଣିଛ ଆମେ ସ୍ୱର୍ଗର ଦେବୀ ଦେବତା ହେବାକୁ ଯାଉଛୁ। ଯେ ପର୍ଯ୍ୟନ୍ତ ଏହି କଥା ଉପରେ ନିଶ୍ଚୟ ହୋଇନାହିଁ, ସେ ପର୍ଯ୍ୟନ୍ତ କିଛି ପାଇପାରିବ ନାହିଁ। ବାପା ବୁଝାଉଛନ୍ତି ପିଲାମାନଙ୍କୁ ମନ ବଚନ କର୍ମରେ ସଠିକ ଭାବରେ ଚାଲିବାକୁ ହେବ, ପରିଶ୍ରମ କରିବାକୁ ହେବ। ଦୁନିଆରେ ଏ କଥା କାହାକୁ ବି ଜଣା ନାହିଁ ଯେ ତୁମେ ଭାରତକୁ ସ୍ୱର୍ଗରେ ପରିଣତ କରୁଛ। ଆଗକୁ ଗଲେ ବୁଝିଯିବେ। ସମସ୍ତେ ଚାହୁଁଛନ୍ତି ଗୋଟିଏ ବିଶ୍ୱ, ଗୋଟିଏ ରାଜ୍ୟ, ଗୋଟିଏ ଧର୍ମ, ଗୋଟିଏ ଭାଷା ହେଉ। ତୁମେ ବୁଝାଇ ପାରିବ? ତେ ଯୁଗରେ ଆଜିଠାରୁ 5000 ବର୍ଷ ପୂର୍ବରୁ ଗୋଟିଏ ରାଜ୍ୟ, ଗୋଟିଏ ଧର୍ମ ଥିଲା, ଯାହାକୁ ସ୍ୱର୍ଗ କୁହାଯାଉଛି। ରାମ ରାଜ୍ୟ ଏବଂ ରାବଣ ରାଜ୍ୟକୁ ମଧ୍ୟ କେହି ଜାଣିନାହାନ୍ତି। ସଦ ପ୍ରତିଶତ ତୁଚ୍ଛ ବୁଦ୍ଧିରୁ ଏବେ ତୁମେ ସ୍ୱଚ୍ଛ ବୁଦ୍ଧି ହେଉଛ, ପୁରୁଷାର୍ଥର କ୍ରମ ଅନୁସାରେ। ବାପା ଆସି ତୁମକୁ ପଢ଼ାଉଛନ୍ତି, କେବଳ ବାବାଙ୍କର ମତରେ ଚାଲ। ବାପା କହୁଛନ୍ତି ଯେ ପୁରୁଣା ଦୁନିଆରେ ରହି ମଧ୍ୟ କମଳ ପୁଷ୍ପ ସମାନ ପବିତ୍ର ରୁହ, ମୋତେ ମନେ ପକାଅ। ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି, ମୁଁ ଆତ୍ମାମାନଙ୍କୁ ହିଁ ପଢ଼ାଇବାକୁ ଆସିଛି ବ୍ରହ୍ମାଙ୍କର ମୁଖ ଦ୍ୱାରା। ତୁମେ ଆତ୍ମାମାନେ ମଧ୍ୟ ଇନ୍ଦ୍ରିୟ ଦ୍ୱାରା ଶୁଣୁଛ। ପିଲାମାନଙ୍କୁ ଆତ୍ମା ଅଭିମାନୀ ହେବାକୁ ପଡିବ, ଏହା ତ ପୁରୁଣା ଚିଚି ପତିତ ଶରୀର ଅଟେ। ତୁମେ ବ୍ରାହ୍ମଣ ପୂଜାର ଯୋଗ୍ୟ ନୁହଁ, ତୁମେ ଗାୟନ ଯୋଗ୍ୟ ଅଟ, ପୂଜା ପାଇବାର ଯୋଗ୍ୟ ଦେବତାମାନେ ଅଟନ୍ତି। ତୁମେମାନେ ଶ୍ରୀମଦ ଆଧାରରେ ବିଶ୍ୱକୁ ପବିତ୍ର ସ୍ୱର୍ଗ କରୁଛ, ସେଥିପାଇଁ ତୁମର ଗାୟନ ରହିଛି, ତୁମର ପୂଜା ହୋଇପାରିବ ନାହିଁ। ଗାୟନ ମଧ୍ୟ କେବଳ ବ୍ରାହ୍ମଣ ମାନଙ୍କର ହିଁ ହେଉଛି, ଦେବତାମାନଙ୍କର ନୁହେଁ। ବାବା ତୁମକୁ ହିଁ ଶୂଦ୍ରରୁ ବ୍ରାହ୍ମଣ କରୁଛନ୍ତି, ଜଗଦମ୍ବା ବା ବ୍ରହ୍ମାଙ୍କର ମନ୍ଦିର ତିଆରି କରୁଛନ୍ତି, କିନ୍ତୁ ସେମାନଙ୍କୁ ଏକଥା ଜଣା ନାହିଁ ଯେ ଏମାନେ କିଏ। ଜଗତ ପିତା ବ୍ରହ୍ମା ହେଲେ ନା, ତାଙ୍କୁ ଦେବତା କୁହାଯିବ ନାହିଁ। ଦେବତାମାନଙ୍କର ଆତ୍ମା ଏବଂ ଶରୀର ଦୁଇଟି ଯାକ ପବିତ୍ର ଅଟେ। ଏବେ ତୁମର ଆତ୍ମା ପବିତ୍ର ହେବାରେ ଲାଗିଛି, ଶରୀର ପବିତ୍ର ନୁହେଁ। ଏବେ ତୁମେମାନେ ଈଶ୍ୱରଙ୍କ ମତ ଅନୁସାରେ ଭାରତକୁ ସ୍ୱର୍ଗରେ ପରିଣତ କରୁଛ, ତୁମେ ମଧ୍ୟ ସ୍ୱର୍ଗକୁ ଯିବାର ଯୋଗ୍ୟ ହେଉଛ। ତେଣୁ ତୁମକୁ ଶତପ୍ରଧାନ ନିଶ୍ଚିନ୍ତ ହେବାକୁ ପଡିବ, କେବଳ ତୁମ ବ୍ରାହ୍ମଣ ମାନଙ୍କୁ ହିଁ ବାବା ଆସି ପାଠ ପଢ଼ାଉଛନ୍ତି। ବ୍ରାହ୍ମଣ ମାନଙ୍କର ବୃକ୍ଷ ବୃଦ୍ଧିପ୍ରାପ୍ତ ହୋଇ ଚାଲିବ, ଯେଉଁ ବ୍ରାହ୍ମଣ ମାନେ ପକ୍କା ସମ୍ପୂର୍ଣ୍ଣ ହୋଇଯିବେ, ସେମାନେ ପୁଣି ଦେବତା ହୋଇ ସତ୍ୟ ଯୁଗକୁ ଯିବେ। ଏହା ନୂଆ ବୃକ୍ଷ ଅଟେ, ଏହାକୁ ମାୟାର ତୋଫାନ ମଧ୍ୟ ଲାଗୁଛି। ସତ୍ୟ ଯୁଗରେ କୌଣସି ତୋଫାନ ନଥାଏ, ଏଠାରେ ମାୟା ବାବାଙ୍କ ସ୍ମୃତିରେ ରହିବାକୁ ଦେଉନାହିଁ। ଆମେ ଚାହୁଁଛୁ ବାବାଙ୍କ ସ୍ମୃତିରେ ରହିବୁ, ତମରୁ ସତ୍ୟ ପ୍ରଧାନ ହେବୁ ସବୁ କଥା ନିର୍ଭର କରୁଛି ଯୁଗ ଉପରେ। ଭାରତର ପ୍ରାଚୀନ ଯୁଗ ପ୍ରଖ୍ୟାତ ଅଟେ। ବିଦେଶୀମାନେ ମଧ୍ୟ ଚାହୁଁଛନ୍ତି ଯେ ଭାରତର ପ୍ରାଚୀନ ଯୁଗ କେହି ଆସି ଶିଖାନ୍ତୁ। ଯୋଗ ମଧ୍ୟ ଦୁଇ ପ୍ରକାରର ଅଟେ, ପ୍ରଥମତଃ ହଟଯୋଗୀ, ଅନ୍ୟଟି ରାଜଯୋଗୀ। ତୁମେ ହେଲ ରାଜଯୋଗୀ। ଏହା ଭାରତର ପ୍ରାଚୀନ ରାଜଯୋଗ ଅଟେ, ଯାହାକି ବାବା ହିଁ ଶିଖାଉଛନ୍ତି। କେବଳ ଗୀତାରେ ମୋ ନାମ ପରିବର୍ତ୍ତେ ଶ୍ରୀକୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି। କେତେ ଫରକ ହୋଇଯାଇଛି। ଯେତେବେଳେ ଶିବ ଜୟନ୍ତୀ ହେଉଛି, ତେବେ ବୈକୁଣ୍ଠର ଜୟନ୍ତୀ ମଧ୍ୟ ହେଉଛି, ଯେଉଁଠାରେ ଶ୍ରୀକୃଷ୍ଣଙ୍କର ରାଜ୍ୟ ଥିଲା। ତୁମେ ଜାଣିଛ, ଶ୍ରୀ ବାବାଙ୍କର ଜୟନ୍ତୀ ହିଁ ଗୀତା ଜୟନ୍ତୀ ଅଟେ। ବୈକୁଣ୍ଠ ବା ସ୍ୱର୍ଗର ମଧ୍ୟ ଜୟନ୍ତୀ ହେଉଛି, ଯେଉଁଥିରେ ତୁମେମାନେ ପବିତ୍ର ହୋଇଯିବ। କଳ୍ପ ପୂର୍ବ ଭଳି ବୈକୁଣ୍ଠର ସ୍ଥାପନା ମଧ୍ୟ କରୁଛନ୍ତି। ବାବା କହୁଛନ୍ତି, ମୋତେ ମନେ ପକାଅ, ଯୋଗଯୁକ୍ତ ହୋଇ ନ ରହିବା ଦ୍ୱାରା ମାୟା କିଛି ନା କିଛି ବିକର୍ମ କରାଇ ଦେଇଥାଏ। ଯୋଗଯୁକ୍ତ ନ ରହିଲେ ମାୟାର ଚାପୁଡା ଲାଗିଯିବ, ଯୋଗଯୁକ୍ତ ରହିଲେ ମାୟାର ଥାପଡ ଲାଗିବ ନାହିଁ। ଏହିଭଳି ମାୟା ସହିତ ତୁମର ମୁଷ୍ଟି ଯୁଦ୍ଧ ଚାଲିଛି। ତୁମେ ଜାଣିଛ, ଆମର ଶତ୍ରୁ କୌଣସି ମନୁଷ୍ୟ ନୁହେଁ, ରାବଣ ଅଟେ। ବାବା କହୁଛନ୍ତି, ଏହି ସମୟରେ ବିବାହ ହିଁ ବରବାଦ କାରଣ, ପରସ୍ପରକୁ ବରବାଦ କରିଦେଇଥାନ୍ତି, ପତିତ କରିଦେଇଥାନ୍ତି। ଏବେ ପାରଲୌକିକ ପିତା ସେ ଅଧ୍ୟାଦେଶ ଜାରି କରିଛନ୍ତି ଯେ ପିଲାମାନେ ଏହି କାମ ବିକାର ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କର ଏବଂ ପବିତ୍ରତାର ପ୍ରତିଜ୍ଞା ମଧ୍ୟ କର। କେହି ବି ପତିତ ନ ହୁଅନ୍ତୁ। ଜନ୍ମ ଜନ୍ମାନ୍ତର ତୁମେ ଏହି ବିକାର ଦ୍ୱାରା ପତିତ ହୋଇ ଆସିଛ, ସେଥିପାଇଁ କାମ ବିକାରକୁ ମହାଶତ୍ରୁ ବୋଲି କୁହାଯାଉଛି। ସାଧୁ ସନ୍ତ ଆଦି ସମସ୍ତେ କହୁଛନ୍ତି, ହେ ପତିତ ପାବନ ଆସ, ସତ୍ୟ ଯୁଗରେ କେହି ପତିତ ନଥାନ୍ତି। ବାବା ସେ ଜ୍ଞାନ ଦ୍ୱାରା ସମସ୍ତଙ୍କର ସଦ୍ଗତି କରିଥାନ୍ତି, ଏବେ ସମସ୍ତେ ଦୁର୍ଗତିରେ ଅଛନ୍ତି। ଜ୍ଞାନଦାତା କେହି ବି ନାହାନ୍ତି, ଜ୍ଞାନଦାତା ଏକମାତ୍ର ଜ୍ଞାନ ସାଗର ଅଟନ୍ତି। ଜ୍ଞାନ ଦ୍ୱାରା ଦିନ ହେଉଛି, ଦିନ ହେଲା ରାମଙ୍କର ଏବଂ ରାତି ହେଲା ରାବଣର। ଏହି ଅକ୍ଷର ଗୁଡିକର ଯଥାର୍ଥ ଅର୍ଥ ମଧ୍ୟ ତୁମେ ପିଲାମାନେ ଜାଣିଛ। କେବଳ ପୁରୁଷାର୍ଥରେ ଦୁର୍ବଳତା ରହିଛି, ବାବା ତ ବହୁତ ଭଲ ଭାବରେ ବୁଝାଉଛନ୍ତି। ତୁମେ 84 ଜନ୍ମ ନେଇ ସାରିଛ, ଏବେ ପବିତ୍ର ହୋଇ ଫେରିଯିବାକୁ ହେବ। ତୁମର ତ ଶୁଦ୍ଧ ଅହଙ୍କାର ଅର୍ଥାତ୍ ସ୍ୱାଭିମାନ ରହିବା ଦରକାର। ଆମେ ଆତ୍ମାମାନେ ବାପାଙ୍କର ମତ ଅନୁସାରେ ଏହି ଭାରତକୁ ସ୍ୱର୍ଗ କରୁଛୁ, ଯେଉଁ ସ୍ୱର୍ଗରେ ପୁଣି ଆମେ ରାଜତ୍ଵ କରିବୁ। ଯେତେ ମେହନତ କରିବ ସେତେ ଉଚ୍ଚ ପଥ ପାଇବ। ଚାହେ ରାଜାରାଣୀ ହୁଅ, ଚାହେ ପ୍ରଜା ହୁଅ, ରାଜାରାଣୀ କିପରି ହେଉଛନ୍ତି ତାହା ମଧ୍ୟ ଦେଖୁଛ। ସବୁବେଳେ ଫଲୋ ଫାଦର ଅର୍ଥାତ୍ ପିତାଙ୍କୁ ଅନୁକରଣ କର, ଏହା ପରିବର୍ତ୍ତନର କଥା। ଏହା ଲୌକିକ ସମ୍ବନ୍ଧଙ୍କ ପାଇଁ କୁହାଯାଏ ନାହିଁ। ଏହି ବାପା ମନ୍ତ୍ର ଦେଉଛନ୍ତି, କେବଳ ମୋତେ ମନେ ପକାଅ, ତେବେ ବିକର୍ମ ବିନାଶ ହେବ। ତୁମେ ଜାଣୁଛ, ଏବେ ଆମେ ଶ୍ରୀମଦକୁ ପାଳନ କରୁଛୁ, ବହୁତଙ୍କର ସେବା କରୁଛୁ। ପିଲାମାନେ ଯେତେବେଳେ ବାବାଙ୍କ ପାଖକୁ ଆସୁଛନ୍ତି, ତେବେ ଶ୍ରୀ ବାବା ମଧ୍ୟ ଜ୍ଞାନ ଦ୍ୱାରା ଖୁସି କରାଉଛନ୍ତି, ଇଏ ବି ତ ଶିଖୁଛନ୍ତି ନା। ଶ୍ରୀ ବାବା କହୁଛନ୍ତି, ମୁଁ ଆସୁଛି ସକାଳ ସମୟରେ, ଆଚ୍ଛା ପରେ ଯଦି କେହି ମିଶିବା ପାଇଁ ଆସନ୍ତି, ତେବେ କଣ ଇଏ ବୁଝାଇବେ ନାହିଁ, କଣ ଏମିତି କହିବେ କି ଯେ ବାବା ଆପଣ ଆସି ବୁଝାନ୍ତୁ, ମୁଁ ବୁଝାଇବି ନାହିଁ। ଏହା ବଡ଼ ଗୁପ୍ତ ଏବଂ ଗହନ କଥା ଅଟେ ନା। ମୁଁ ତ ସମସ୍ତଙ୍କ ଠାରୁ ଭଲ ବୁଝାଇ ପାରିବି, ତୁମେ ଏମିତି କାହିଁକି ଭାବୁଛ ଯେ କେବଳ ଶ୍ରୀ ବାବା ହିଁ ବୁଝାଉଛନ୍ତି, ଇଏ ବୁଝାଉ ନଥିବେ। ଏଇ କଥା ମଧ୍ୟ ଜାଣିଛ, କଳ୍ପ ପୂର୍ବେ ମଧ୍ୟ ଇଏ ଜ୍ଞାନ ବୁଝାଇଥିଲେ, ସେଥିପାଇଁ ତ ଏହି ପଦ ପାଇଛନ୍ତି। ମୋ ମା ମଧ୍ୟ ବୁଝାଉଥିଲେ ନା, ତେଣୁ ସିଏ ମଧ୍ୟ ଉଚ୍ଚ ପଦ ପାଉଛନ୍ତି। ମମ୍ମା ବାବାଙ୍କୁ ସୂକ୍ଷ୍ମ ବତନରେ ସମ୍ପୂର୍ଣ୍ଣ ସ୍ୱରୂପରେ ଦେଖୁଛ, ତେଣୁ ପିଲାମାନଙ୍କୁ ଫଲୋ ଫାଦର କରିବାର ଅଛି। ଯଜ୍ଞରେ ସମର୍ପଣ ତ ଗରିବମାନେ ହିଁ ହେଉଛନ୍ତି, ଧନବାନ ତ ସହଜରେ ସମର୍ପଣ ହୋଇପାରିବେ ନାହିଁ। ଗରିବ ହିଁ କହୁଛନ୍ତି ବାବା ଏସବୁ କିଛି ଆପଣଙ୍କର ଅଟେ। ଶ୍ରୀ ବାବା ତ ଦାତା ଅଟନ୍ତି, ସିଏ କେବେ କିଛି ନିଅନ୍ତି ନାହିଁ। ପିଲାମାନଙ୍କୁ କହୁଛନ୍ତି ମୋର ସବୁ କିଛି ତୁମର ଅଟେ, ମୁଁ ନିଜ ପାଇଁ ମହଲା ନା ଏଠି ନା ସେଠି ତିଆରି କରୁଛି, ତୁମକୁ ସ୍ୱର୍ଗର ମାଲିକ କରୁଛି। ଏବେ ଏହି ଜ୍ଞାନ ରତ୍ନ ଦ୍ୱାରା ନିଜର ବୁଦ୍ଧି ରୂପେ ଝୁଲା ଭରିବାର ଅଛି। ଭକ୍ତି ମାର୍ଗରେ ମନ୍ଦିରକୁ ଯାଇ କହୁଛନ୍ତି ମୋର ଝୁଲା ଭରି ଦିଅ, କିନ୍ତୁ କେଉଁ ପ୍ରକାରର ଏବଂ କେଉଁ ଜିନିଷରେ ଝୁଲା ଭରି ଦେବେ ତାହା ଜାଣି ନାହାନ୍ତି। ଝୁଲା ଭରିଲା ବାଲା ତ ଲକ୍ଷ୍ମୀ ଅଟନ୍ତି, ଯିଏକି ପଇସା ଦେଇଥାନ୍ତି। ଶିବଙ୍କ ପାଖକୁ ତ ଝୁଲା ଭରିବାକୁ ଯାଆନ୍ତି ନାହିଁ, ଶଙ୍କରଙ୍କ ପାଖକୁ ଯାଇ କୁହନ୍ତି। ଭାବନ୍ତି ଶିବ ଏବଂ ଶଙ୍କର ଏକ ଅଟନ୍ତି, କିନ୍ତୁ ଏପରି ତ ନୁହେଁ ନା। ବାପା ଆସି ସତ୍ୟ କଥା ଶୁଣାଉଛନ୍ତି, ବାପା ହିଁ ଦୁଃଖ ଅର୍ଥାତ୍ ସୁଖ କର୍ତ୍ତା ଅଟନ୍ତି। ତୁମମାନଙ୍କୁ ଗୃହସ୍ଥ ବ୍ୟବହାରରେ ମଧ୍ୟ ରହିବାକୁ ହେବ, କର୍ମଧନ୍ଦା ମଧ୍ୟ କରିବାକୁ ହେବ। ପ୍ରତ୍ୟେକ ନିଜ ପାଇଁ ରାୟ ପରାମର୍ଶ ମାଗୁଛନ୍ତି, ବାବା ମୋତେ ଏହି କଥାରେ ମିଛ କହିବାକୁ ପଡୁଛି। ବାବା ପ୍ରତ୍ୟେକଙ୍କର ଅବସ୍ଥା ଦେଖି ମତାମତ ଦେଇଥାନ୍ତି, କାହିଁକି ନା ବାପା ଜାଣିଛନ୍ତି ମୁଁ କହୁଥିବି ଏବଂ ସିଏ କରିପାରୁନଥିବେ, ତେବେ ମୁଁ ଏଭଳି ରାୟ କାହିଁକି ଦେବି। ପ୍ରତ୍ୟେକଙ୍କର ଅବସ୍ଥାକୁ ଦେଖି ଏଭଳି ରାୟ ଦିଆଯାଉଛି ଯାହା ସିଏ ପାଳନ କରିପାରିବେ। ମୁଁ କହୁଥିବି ଏବଂ ସିଏ କରିପାରୁନଥିବେ, ତେବେ ଅବଜ୍ଞାକାରୀଙ୍କ ତାଲିକାରେ ଆସିଯିବେ। ପ୍ରତ୍ୟେକଙ୍କର ନିଜ ନିଜର ହିସାବ କିତାବ ରହିଛି, ଡାକ୍ତର ତ ଜଣେ ହିଁ ଅଟନ୍ତି, ସମସ୍ତଙ୍କୁ ତାଙ୍କ ପାଖକୁ ଆସିବାକୁ ପଡିବ, ସିଏ ହିଁ ଠିକ ରାୟ ଦେବେ। ସମସ୍ତଙ୍କୁ ପଚାରିବା ଦରକାର, ବାବା ଏହିଭଳି ପରିସ୍ଥିତିରେ ମୋତେ କିପରି ଚାଲିବାକୁ ହେବ, ଏବେ କଣ କରାଯିବ। ବାବା ସ୍ୱର୍ଗକୁ ତ ନେଇ ଯାଉଛନ୍ତି, ତୁମେ ଜାଣିଛ ଆମେ ସ୍ୱର୍ଗବାସୀ ତ ହେବାକୁ ଯାଉଛୁ, ଏବେ ଆମେ ସଙ୍ଗମବାସୀ ଅଟୁ। ଆମେ ଏବେ ନା ନର୍କରେ ଅଛୁ ନା ସ୍ୱର୍ଗରେ ଅଛୁ। ଯେଉଁମାନେ ବ୍ରାହ୍ମଣ ହୋଇଛନ୍ତି ସେମାନଙ୍କର ବୁଦ୍ଧି ଯୋଗ ଏହି ପୁରୁଣା ଦୁନିଆରୁ ଉଠିଯାଇଛି, ତୁମେମାନେ କାଳିଯୁଗ ଦୁନିଆକୁ ବୁଦ୍ଧିରେ ଭୁଲି ଯାଇଛ। ୟାଦର ଯାତ୍ରାରେ କେହି ବ୍ରାହ୍ମଣ ତୀବ୍ର ଗତିରେ ଯାଉଛନ୍ତି ତ କେହି ଧୀରେ ଧୀରେ ଯାଉଛନ୍ତି, କେହି ବାବାଙ୍କର ହାତ ମଧ୍ୟ ଛାଡି ଦେଉଛନ୍ତି, ଅର୍ଥାତ୍ ପୁନର୍ବାର କାଳିଯୁଗକୁ ଚାଲି ଯାଉଛନ୍ତି। ତୁମେ ଜାଣିଛ ନାଉରିଆ ବାବା ଆମକୁ ଏବେ ସେ ପାରିର ସ୍ୱର୍ଗ ଦୁନିଆକୁ ନେଇ ଯାଉଛନ୍ତି। ଭକ୍ତି ମାର୍ଗର ତୀର୍ଥଯାତ୍ରା ଅନେକ ପ୍ରକାରର ରହିଛି, ତୁମର ତ ଗୋଟିଏ ପ୍ରକାରର ଯାତ୍ରା ଅଟେ, ଏହା ବିଲକୁଲ ଅଲଗା ପ୍ରକାରର ଯାତ୍ରା। ହଁ, ତୋଫାନ ଆସୁଛି ଯାହାକି ତୁମର ଯୋଗକୁ ଭାଙ୍ଗି ଦେଉଛି, ଏହି ସ୍ମୃତିର ଯାତ୍ରାକୁ ମଜବୁତ କର, ଏଥିପାଇଁ ପରିଶ୍ରମ କର। ତୁମେମାନେ କର୍ମଯୋଗୀ ଅଟ, ଯେତେ ଦୂର ସମ୍ଭବ ହାତରେ କାମ କର, ବୁଦ୍ଧିରେ ରାମଙ୍କୁ ମନେ ପକାଅ। ଅଧକଳ୍ପ ତୁମେ ପ୍ରେମିକାମାନେ ପ୍ରେମିକଙ୍କୁ ମନେ ପକାଇ ଆସିଛ ଯେ ବାବା ଏଠାରେ ବହୁତ ଦୁଃଖ, ଏବେ ଆମକୁ ସୁଖଧାମର ମାଲିକ କରିଦିଅ। ଯୋଗର ଯାତ୍ରାରେ ରହିଲେ ତୁମର ପାପ ବିନାଶ ହୋଇଯିବ, ତୁମେମାନେ ହିଁ ସ୍ୱର୍ଗର ସମ୍ପତ୍ତି ପାଇଥିଲ, ଏବେ ହରାଇ ଦେଇଛ। ଭାରତ ସ୍ୱର୍ଗ ଥିଲା ସେଥିପାଇଁ କହୁଛନ୍ତି ପ୍ରାଚୀନ ଭାରତ, ଭାରତକୁ ହିଁ ବହୁତ ସମ୍ମାନ ଦେଉଛନ୍ତି, ଭାରତ ସବୁଠାରୁ ଶ୍ରେଷ୍ଠ ସବୁଠାରୁ ପୁରୁଣା ମଧ୍ୟ ଅଟେ। ଏବେ ତ ଭାରତ କେତେ ଗରିବ ହୋଇଯାଇଛି, ସେଥିପାଇଁ ସମସ୍ତେ ତାକୁ ସାହାଯ୍ୟ କରୁଛନ୍ତି। ସେମାନେ ଭାବୁଛନ୍ତି ଆମ ପାଖରେ ବହୁ ଶସ୍ୟ ହୋଇଯିବ, ଯଦ୍ୱାରା କେଉଁଠାରୁ ମଗାଇବାକୁ ପଡିବ ନାହିଁ, କିନ୍ତୁ ଏକଥା ତ ତୁମେ ଜାଣିଛ, ବିନାଶ ସମ୍ମୁଖରେ ଦଣ୍ଡାୟମାନ। ଯେଉଁଥିପାଇଁ ଭଲ ଭାବରେ ବୁଝୁଛନ୍ତି ସେମାନଙ୍କର ଭିତରେ ଭିତରେ ବହୁତ ଖୁସି ରହୁଛି। ପ୍ରଦର୍ଶନୀକୁ କେତେ ସବୁ ଆସୁଛନ୍ତି, କହୁଛନ୍ତି ତୁମେ ସତ୍ୟ କହୁଛ, କିନ୍ତୁ ଏକଥା ବୁଝିଯିବେ ଯେ ମୋତେ ବି ବାପାଙ୍କ ଠାରୁ ସମ୍ପତ୍ତି ନେବାର ଅଛି, ସେ କଥା ବୁଦ୍ଧିରେ ଆସୁନାହିଁ। ଏଠାରୁ ବାହାରକୁ ଗଲେ ଜ୍ଞାନ ବୁଦ୍ଧିରୁ ହଜି ଯାଉଛି। ତୁମେ ଜାଣିଛ ବାବା ଆମକୁ ସ୍ୱର୍ଗକୁ ନେଇ ଯାଉଛନ୍ତି, ସେଠାରେ ନା ଗର୍ଭ ଜେଲ ନା ସ୍ଥୂଳ ଜେଲ ରହିବ, ଏବେ ଜେଲ ଯିବା ମଧ୍ୟ କେତେ ସହଜ ହୋଇଗଲାଣି, ପୁଣି ସତ୍ୟ ଯୁଗରେ ଜେଲ ରହିବ ନାହିଁ। ଉଭୟ ଜେଲ ରହିବ ନାହିଁ। ଏଠାରେ ତ ସବୁକିଛି ମାୟାର ଜାକଜକମ। ବଡ ବଡିଆଙ୍କୁ ତ ଯେମିତିକି ତଳି ତଳାନ୍ତ କରି ଦେଉଛନ୍ତି, ଆଜି ବହୁତ ସମ୍ମାନ ଦେଉଛନ୍ତି, କାଲି ପୁଣି ବି ଇଜ୍ଜତ କରୁଛନ୍ତି। ଆଜିକାଲି ପ୍ରତ୍ୟେକ କଥା ତୁରନ୍ତ ହୋଇଯାଉଛି, ସେହିପରି ମୃତ୍ୟୁ ମଧ୍ୟ ତୁରନ୍ତ ହେବ। ସତ୍ୟ ଯୁଗରେ ଏଭଳି କୌଣସି ଉପଦ୍ରବ ବା ପ୍ରାକୃତିକ ବିପର୍ଯ୍ୟୟ ହେବ ନାହିଁ। ଆଗକୁ ଗଲେ ଦେଖିବା କଣ କଣ ହେଉଛି, ବହୁତ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିବ। ତୁମେ ପିଲାମାନେ ସାକ୍ଷାତକାର ମଧ୍ୟ କରିଛ, ପିଲାମାନଙ୍କ ପାଇଁ ମୁଖ୍ୟ କଥା ହେଲା ଯୁଗର ଯନ୍ତ୍ରା। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ମନ ବଚନ କର୍ମରେ ବହୁତ ବହୁତ ସଠିକ ଭାବରେ ଚାଲିବାକୁ ହେବ। ବ୍ରାହ୍ମଣ ହେବା ପରେ ଆଉ କୌଣସି ଶୂଦ୍ରଙ୍କ ଭଳି କର୍ମ କରିବାର ନାହିଁ। ନମ୍ବର ଦୁଇ, ବାପାଙ୍କ ଠାରୁ ଯେଉଁ ମତ ମିଳୁଛି ତା ଉପରେ ଭଲ ଭାବରେ ଚାଲି ଆଜ୍ଞାକାରୀ ସନ୍ତାନ ହେବାକୁ ପଡିବ। କର୍ମଯୋଗୀ ହୋଇ ପ୍ରତ୍ୟେକ କାର୍ଯ୍ୟ କରିବାକୁ ହେବ। ସମସ୍ତଙ୍କର ବୁଦ୍ଧି ରୂପେ ଝୁଲାକୁ ଜ୍ଞାନ ରତ୍ନରେ ଭରିବାକୁ ହେବ। ବରଧନ, ଡବଲ ଲାଇଟ ହୋଇ କର୍ମାତୀତ ଅବସ୍ଥାର ଅନୁଭବ କରୁଥିବା କର୍ମଯୋଗୀ ଭବ। ଯେପରି କର୍ମ କରିବା ସ୍ୱାଭାବିକ ହୋଇଯାଇଛି, ସେହିପରି କର୍ମାତୀତ ହେବା ମଧ୍ୟ ସ୍ୱାଭାବିକ ହୋଇଯାଉ। ଏଥିପାଇଁ ସର୍ବଦା ଡବଲ ଲାଇଟ ସ୍ଥିତିରେ ରୁହ ଏବଂ ଡବଲ ଲାଇଟ ସ୍ଥିତିରେ ରହିବା ପାଇଁ କର୍ମ କରିବା ସମୟରେ ନିଜକୁ ଟ୍ରଷ୍ଟି ମନେ କର ଏବଂ ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର। ଏହି ଦୁଇଟି କଥା ପ୍ରତି ଧ୍ୟାନ ଦେଲେ ଗୋଟିଏ ସେକେଣ୍ଡ ଭିତରେ କର୍ମାତିଥି ଏବଂ ଗୋଟିଏ ସେକେଣ୍ଡ ଭିତରେ କର୍ମଯୋଗୀ ହୋଇପାରିବ। ନିମିତ ମାତ୍ର କର୍ମ କରିବା ପାଇଁ କର୍ମଯୋଗୀ ହୁଅ, ତାପରେ ପୁଣି କର୍ମାତୀତ ଅବସ୍ଥାର ଅନୁଭବ କର। ଶ୍ଲୋଗାନ, ଯେଉଁମାନଙ୍କର ହୃଦୟ ବିଶାଳ ଅଟେ ସେମାନଙ୍କ ପାଇଁ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇଯାଏ। ଅବ୍ୟକ୍ତ ଇସାରା, ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ତୁମ ଭିତରେ ଯେଉଁ ସବୁ ବିଶେଷତା ଗୁଡିକ ଅଛି ସେଗୁଡିକୁ ସମ୍ମୁଖରେ ରଖ, ଦୁର୍ବଳତା ଗୁଡିକୁ ନୁହେଁ, ଏହାଦ୍ୱାରା ନିଜ ଉପରେ ବିଶ୍ୱାସ ରହିବ। ଯଦି ନିଜର ଦୋଷ ଦୁର୍ବଳତା ଗୁଡିକୁ ଅଧିକ ଚିନ୍ତନ କରିବ ନାହିଁ, ତେବେ ସର୍ବଦା ଖୁସିରେ ରହିବା ସହିତ ଆଗକୁ ଆଗକୁ ବଢି ଚାଲିବ। ବାସ୍ତବିକ ଭାବରେ ଅନେକ ଦେଶ, ଅନେକ ଭାଷା, ଅନେକ ପ୍ରକାରର ରୂପ ରଙ୍ଗ ଥିଲେ ମଧ୍ୟ ଅନେକତା ଭିତରେ ସମସ୍ତଙ୍କ ହୃଦୟରେ ଏକତା ରହିଛି ନା? କାରଣ ସମସ୍ତଙ୍କ ହୃଦୟରେ ଏକମାତ୍ର ବାପା ହିଁ ଅଛନ୍ତି ଏବଂ ସମସ୍ତେ ଏକମତ ଅର୍ଥାତ୍ ଶ୍ରୀମତରେ ଚାଲୁଛ। ଅନେକ ଭାଷାଭାଷୀ ହୋଇଥିଲେ ମଧ୍ୟ ସମସ୍ତଙ୍କର ମନର ଗୀତ ବା ମନର ଭାଷା ଏକ ଅଟେ। ଆଚ୍ଛା, ଓମ୍ ଶାନ୍ତି।